ଆଜି ଶୁଣିବା ଆଦିକବି ସାରଳା ଦାସଙ୍କର କବିତା ମାନଗୋବିନ୍ଦଙ୍କ ମହାନତା। ଓଡ଼ିଆ ଭାଷାରେ ସାହିତ୍ୟ ରଚନା କରିଥିବା ସ୍ରଷ୍ଟାମାନଙ୍କ ମଧ୍ୟରେ ଶୂଦ୍ରମୁନି ସାରଳା ଦାସ ଆଦିକବି ରୂପେ ପରିଚିତ। ସଂସ୍କୃତ ଭାଷାରେ ବ୍ୟାସଦେବ ମହାଭାରତ ଲେଖିବା ଭଳି ଓଡ଼ିଆ ଭାଷାରେ ସାରଳା ଦାସ ମହାଭାରତ ଲେଖିଥିବାରୁ ତାଙ୍କୁ କେହି କେହି ଉତ୍କଳର ବ୍ୟାସ ରୂପେ ସମ୍ବୋଧନ କରିଥାନ୍ତି। ଅଧିକନ୍ତୁ ତାଙ୍କ ଲେଖାରେ ଓଡ଼ିଶାର ମାଟି, ପାଣି, ପବନ, ପ୍ରକୃତି ଓ ମଣିଷ ଜୀବନର ବାସ୍ତବ ଗାଥା କଳାତ୍ମକ ଭାବେ ପରିବେଷିତ ହୋଇଥିବାରୁ ତାଙ୍କୁ ମାଟିର ମହାକବି ବୋଲି କୁହାଯାଏ। ସେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମକାଳ ଅର୍ଥାତ୍ ପଞ୍ଚଦଶ ଶତାବ୍ଦୀରେ ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ସାରଳା ଠାକୁରାଣୀଙ୍କୁ ସେବା କରି ସେ କାବ୍ୟ ରଚନା ପାଇଁ ଶକ୍ତି ପାଇଥିବାରୁ ନିଜକୁ ସାରଳା ଦାସ ରୂପେ ପରିଚୟ କରାଇଛନ୍ତି। ବାସ୍ତବରେ ତାଙ୍କର ନାମ ସିଦ୍ଧେଶ୍ୱର ପରିଡ଼ା ଥିବା କଥା କୁହାଯାଏ। ସେ ମହାଭାରତ, ଚଣ୍ଡୀ ପୁରାଣ, ବିଚିତ୍ର ରାମାୟଣ ଭଳି ପୁରାଣ ରଚନା କରିଛନ୍ତି। ବିରୋଧୀ ପାଣ୍ଡବଙ୍କର ପାଞ୍ଚ ଶିଶୁପୁତ୍ରଙ୍କ ନିଧନରେ ମହାମାନୀ ଦୁର୍ଯ୍ୟୋଧନଙ୍କ ମନର ବ୍ୟାକୁଳତା, ପିତୃସୁଲଭ ହୃଦୟର ପରିଚୟ ଓ ବିଳାପ, ବଂଶରକ୍ଷା ନିମନ୍ତେ ଆକୁଳତା, ନିଷ୍ପାପ ଶିଶୁମାନଙ୍କର ମୃତ୍ୟୁ ପାଇଁ ଗୁରୁପୁତ୍ର ଅଶ୍ୱତ୍ଥାମାଙ୍କୁ ତିରସ୍କାର ପ୍ରଭୃତି ଦୁର୍ଯ୍ୟୋଧନଙ୍କର ଚାରିତ୍ରିକ ମହାନତାକୁ ନେଇ କବିତାଟି ହେଉଛି ମାନଗୋବିନ୍ଦଙ୍କ ମହାନତା। ଏହି କବିତାଟି ବା ଏହି ଅଂଶଟି ମହାଭାରତର କାଇଁଶିକା ପର୍ବରୁ ଗୃହୀତ। ତେବେ ଆସନ୍ତୁ ଶୁଣିବା କବିତା ମାନଗୋବିନ୍ଦଙ୍କ ମହାନତା। ଦୃତକ୍ଷ ବୋଇଲା ସ୍ୱାମୀ ଶୁଣିମା ଦଣ୍ଡଧାରୀ ଅଶ୍ୱତ୍ଥମା ପାଣ୍ଡବଙ୍କ ମୁଣ୍ଡ ଛେଦି ଆଣଇ ଭାର କରି ନୟନ ଫେଳି ରାଜା ଚାହିଁଲା ମାନଗୋବିନ୍ଦ ପାଣ୍ଡବନ୍ତ ପ୍ରାୟ ବୁଝି ମନେଣ ସାନନ୍ଦ ସାଧୁ ସାଧୁ ଅଶ୍ୱତ୍ଥମା ବୋଲି ମାନଗୋବିନ୍ଦ ପ୍ରଶଂସି ତୋତେ ସେନାପତି ନ କରି ଅଗାଧ ସମୁଦ୍ରେ ଗଲି ଭାସି ହରାଇ କରି ପଛେ ଶିଖିଲି ମୁଁ ବୁଦ୍ଧି ପାଦେଣ ଟାଳିଲି ମୁଁ ଏଡ଼େକ ସମ୍ପ୍ରତି ବାଳୁତ କାଳ ହୁଁ ଯାହାକୁ ପାଇଲହିଁ ସାକ୍ଷୀ ଚିହ୍ନି ନୁଆରିଲି ମୁଁ ତାଙ୍କୁ ହୋଇ ନିରିମାଖୀ ଅନେକ ଉତସଲ୍ୟ ଦକ୍ଷିଣ ଧୃତି ରାଷ୍ଟ୍ରୀ ଛାମୁରେ ନେଇ ପକାଇଲା ପାଞ୍ଚ କରି ମୁଣ୍ଡ ଗୋଟି ବୋଲଇ ଅଶ୍ୱତ୍ଥମା ଶୁଣ ହୋ ଦ୍ୱିଜୋଧନ ପିତାର ଶତ୍ରୁ ଏଟି ଧୃଷ୍ଟ ଯେ ଦ୍ୟୁମନ ଦକ୍ଷିଣ ସାନନ୍ଦ ହୋଇଲେ ଦ୍ୱିଜୋଧନ ରାୟ ବୋଇଲେ ବେଗେ ଦଣ୍ଡ ଛତ୍ର ଧରତୁରା ଯାଏ ଦକ୍ଷିଣ ବୋଇଲା ଚିହ୍ନି ଯେ କୁମାର ଦୁର୍ଦକ୍ଷ ପାଣ୍ଡବେ ନୁହନ୍ତି ଇଏ ଦ୍ରୌପଦୀ ପାଞ୍ଚ ବତ୍ସ ରଜନୀ ପ୍ରଭାତରେ ଦେଖିଲା ଧୃତିରାଷ୍ଟ୍ରୀ ପାଞ୍ଚାଳୀ କୁମାରଙ୍କର ଶିର ପାଞ୍ଚ ଗୋଟି ମୂର୍ଚ୍ଛାଗତ ହୋଇଲା ଦେଖି ମାନଗୋବିନ୍ଦ ହା ହା ଦୈବ ବୋଲି କପୋଳେ କରଧିନ୍ଦ ଆହୋ ଅଶ୍ୱତ୍ଥମା ଆଦି ହୁଁ ଅଟୁ ନଷ୍ଟ ତୋହର ପ୍ରକୃତି ଜାଣି ମୁଁ ନ ବାନ୍ଧିଲି ମୁକୁଟ ସମର ଶେଷ କାଳେ ମୋତେ ଯେ କଲୁ ଏହା ବାଳୁତ ବଧ ଦୋଷେ କଲୁରେ ପାମର ଦୋରେହା ଅଭିମନ୍ୟୁ ମଲା ଘଟୋତ୍କଚ ନାଶଗଲା ଲକ୍ଷ୍ମଣ କୁମାର ହିଁ ପଡ଼ିଲା ବଂଶ ହିଁ ସରିଲା ଏହାନ୍ତେ ଦେଖିଲି ମୁଁ ବଂଶ ରକ୍ଷାର ନିମନ୍ତେ ଗତ ଆଗତ ବୁଡ଼ିଲା ଏ ତୋହର କୃତ୍ୟ ଭୋ ଦୈବ ସନ୍ତାନ କଳପତରୁ ଯେ ବୋଲ ବୋଲି ଅଶ୍ୱତ୍ଥମା ପ୍ରସନ୍ନେ ଗତ ଆଗତ ଦୁଇ କୂଳ ବୁଡ଼ାଇଲି ତୋହର ମୁଖ ପୁଣ ମୁଁ ନ ଚାହିଁରେ ଦୋରେହା ବଂଶ ନିଅସ କଲୁରେ ମୋହର ମୁଖ ତୁ ନଚାହା ପଞ୍ଚଭୂତ ଆତ୍ମା କିମ୍ପେ ଅଛି ହୋ ନିର୍ଲଜ ଇଏ ପଞ୍ଚୁ ପୁଅଙ୍କ ଅବସ୍ଥା ଦେଖି କିମ୍ପେ ନୁହଇଁ ଦଇଚ ପାଞ୍ଚ କରି ମୁଣ୍ଡ ଦିଅ ମୋହରି କୋଳାକୃତେ କୋଳ କରି ଧରି ମୁଁ ହୋଇବି ପିକିନା ମୁକତେ ଦ୍ୱିଜୋଧନ ବାକ୍ୟ ଶୁଣି ଦୃଦକ୍ଷ ସତ୍ୱର ରାଜା କୋଳେ ଦିଲା ନେଇ ପଞ୍ଚବତ୍ସ ଶିର ପାଞ୍ଚଙ୍କରି ମୁଣ୍ଡ କୋଳେ ଦକ୍ଷିଣ ଧୃତରାଷ୍ଟ୍ରୀ ପ୍ରାଣ ବିସର୍ଜିଲା ମୂର୍ଦ୍ଧନା ଗଲା ଫାଟି।